ମୁଁ ତମର ସେତିକି ହିଁ ମୋ ପରିଚୟ ବାସ୍ ଶ୍ରୀୟା ଯିଏ ଯେଉଁଠି ରହିବା କଥା ତାକୁ ସେଇଠି ରହିବାକୁ ଦିଅ ସେ ଚନ୍ଦନକୁ ତମ ମନରୁ ବାହାର କରିଦିଅ
ତୁମର ଲାଭ।